ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କୁ ନମସ୍କାର। ପୁଣି ଥରେ ମନର କଥା ମାଧ୍ୟମରେ ଆପଣମାନଙ୍କ ସହ ମିଶିବାର ସୌଭାଗ୍ୟ ମୋତେ ମିଳିଛି। ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ଏକଦିବସୀୟ ମ୍ୟାଚ୍ ମୁମ୍ବାଇଠାରେ ଅନୁଷ୍ଠିତ ହେଉଛି। ଏହି ସିରିଜ୍ର ନାଁ ଗାନ୍ଧୀ ମଣ୍ଡେଲା ସିରିଜ୍ ଦିଆଯାଇଛି। ଏଯାବତ୍ ସିରିଜ୍ ରୋମାଞ୍ଚକର ସ୍ଥିତିରେ ରହିଛି। ଦୁଇଟିଯାକ ଟିମ୍ ଦୁଇ ଦୁଇଟି ମ୍ୟାଚ୍ ଜିତିସାରିଛନ୍ତି, ତେଣୁ ଶେଷ ମ୍ୟାଚ୍ଟିର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ସମସ୍ତ ଖେଳାଳିମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ଆଜି ମୁଁ ଆକାଶବାଣୀର କନ୍ନୁର କେନ୍ଦ୍ରର ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ଅଭିନନ୍ଦନ ଏଇଥିପାଇଁ ଯେ ମୋର ମନର କଥା ଆରମ୍ଭ କରିବା ପରେ ଅନେକ ଲୋକ ଏହା ସହିତ ଯୋଡ଼ି ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଲେ କେରଳର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧା ଥାମ୍ବନ। ପରବର୍ତ୍ତୀ ସମୟରେ କନ୍ନୁର କେନ୍ଦ୍ର ତରଫରୁ ତାଙ୍କୁ ଡକାଯାଇ ଗୋଟିଏ ସଭାର ଆୟୋଜନ କରାଗଲା। ଫିଡ୍ବ୍ୟାକ୍ର ଗୋଟିଏ ବାତାବରଣ ସୃଷ୍ଟି ହେଲା, ଗୋଟିଏ ସମ୍ପର୍କ ଗଢ଼ି ଉଠିଲା। ଦ୍ୱାଦଶ ଶ୍ରେଣୀରେ ପଡ଼ୁଥିବା ଶ୍ରଦ୍ଧାର ସଚେତନତା କନ୍ନୁର ଆକାଶବାଣୀ କେନ୍ଦ୍ର ଦ୍ୱାରା ପ୍ରଶଂସିତ ହେଲା, ତାଙ୍କୁ ପୁରସ୍କୃତ କରାଗଲା। କନ୍ନୁର ଆକାଶବାଣୀ କେନ୍ଦ୍ରର ଏହି କାର୍ଯ୍ୟରୁ ମୁଁ ମଧ୍ୟ ପ୍ରେରଣା ଲାଭ କଲି ଏବଂ ମୁଁ ଚାହିଁବି ଯେ ସାରା ଦେଶରେ ଏଭଳି ଆକାଶବାଣୀ କେନ୍ଦ୍ର ନିଜ ନିଜ ଅଞ୍ଚଳର ସଚେତନ ଏବଂ ସକ୍ରିୟ ଲୋକମାନଙ୍କ ଆଡ଼କୁ ଦୃଷ୍ଟି ଦେଲେ ଜନସହଯୋଗରେ ଦେଶ ଚଳାଇବାର ଆମର ଉଦ୍ଦେଶ୍ୟକୁ ଗୋଟିଏ ନୂଆ ଶକ୍ତି ମିଳିବ। ସେଥିପାଇଁ ମୁଁ କନ୍ନୁର ଆକାଶବାଣୀ କେନ୍ଦ୍ରର ସମସ୍ତ ବନ୍ଧୁମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି। ଆଜି ପୁଣି ଥରେ କେରଳର କଥା କହିବାକୁ ଚାହୁଁଛି। କେରଳର କୋଚିସ୍ଥିତ ଚିତ୍ତୁରର ସେଣ୍ଟ ମେରି ଅପର ପ୍ରାଇମେରୀ ସ୍କୁଲର ଛାତ୍ରୀମାନେ ମୋତେ ଗୋଟିଏ ଚିଠି ଲେଖିଛନ୍ତି। ଅନେକ ଦୃଷ୍ଟିରୁ ଚିଠିଟି ଗୁରୁତ୍ୱପୂର୍ଣ୍ଣ। ପ୍ରଥମତଃ ଏହି ଝିଅମାନେ ଗୋଟିଏ ବହୁତ ବଡ଼ କପଡ଼ା ଉପରେ ନିଜ ନିଜ ଟିପଚିହ୍ନରେ ଭାରତମାତାର ଗୋଟିଏ ଚିତ୍ର ତିଆରି କରିଛନ୍ତି। ଭାରତ ମାନଚିତ୍ର ସହ ଭାରତ ମାତାଙ୍କର ଚିତ୍ର ସେମାନେ ପଠାଇଛନ୍ତି। ସେମାନେ ଟିପଚିହ୍ନରେ ଏହି ଚିତ୍ର ପ୍ରସ୍ତୁତ କରିଥିବାରୁ ପ୍ରଥମେ ମୋତେ ଆଶ୍ଚର୍ଯ୍ୟ ଲାଗିଲା, କିନ୍ତୁ ଯେତେବେଳେ ମୁଁ ତାଙ୍କ ଚିଠିଟି ପଢ଼ିଲି ସେତେବେଳେ ମୁଁ ବୁଝିପାରିଲି ଯେ ସେ ଚିତ୍ର ମାଧ୍ୟମରେ କେତେ ସୁନ୍ଦର ପ୍ରତୀକାତ୍ମକ ବାର୍ତ୍ତାଟିଏ ଦେଇଛନ୍ତି। ଏହି ଝିଅମାନେ କେବଳ ଯେ ପ୍ରଧାନମନ୍ତ୍ରୀଙ୍କୁ ସଚେତନ କରାଇବାର ଚେଷ୍ଟା କରିଛନ୍ତି ସେକଥା ନୁହେଁ, ସେମାନେ ନିଜ ଅଞ୍ଚଳରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରିବାର ଚେଷ୍ଟା କରୁଛନ୍ତି। ସେମାନଙ୍କର ମିଶନ ହେଲା ଅଙ୍ଗଦାନ। ଅଙ୍ଗଦାନ ପାଇଁ ସେମାନେ ଜନସାଧାରଣଙ୍କୁ ସଚେତନ କରିବାର ଅଭିଯାନ ଚଳାଇଛନ୍ତି। ଲୋକମାନେ ଅଙ୍ଗଦାନ ବିଷୟରେ ବୁଝନ୍ତୁ, ଅଙ୍ଗଦାନ ଏକ ପ୍ରବୃତ୍ତିରେ ପରିଣତ ହେଉ, ଏଥିପାଇଁ ଏହି ଛାତ୍ରୀମାନେ ଅନେକ ଜାଗାକୁ ଯାଇ ନାଟକମାନ ମଞ୍ଚସ୍ଥ କରିଛନ୍ତି। ଏହି ଝିଅମାନେ ଚିଠିରେ ମୋତେ ଲେଖିଛନ୍ତି ଯେ ଆପଣ ନିଜର ମନର କଥାରେ ଅର୍ଗାନ ଡୋନେସନ ବିଷୟରେ ଲୋକମାନଙ୍କୁ ଅନୁରୋଧ କରନ୍ତୁ। ମହାରାଷ୍ଟ୍ରର 80 ବର୍ଷ ବୟସ୍କ ବସନ୍ତରାଓ ସୁଡ୍କେ ଗୁରୁଜୀ, ସେ ତ ନିରନ୍ତର ଗୋଟିଏ ଅଭିଯାନ ଚଳାଇଛନ୍ତି। ସେ କହନ୍ତି ଅଙ୍ଗଦାନକୁ ଗୋଟିଏ ଉତ୍ସବରେ ପରିଣତ କରିଦେବା କଥା। ଆଜିକାଲି ଫୋନ୍ ମାଧ୍ୟମରେ ମଧ୍ୟ ମୁଁ ଅନେକ ବାର୍ତ୍ତା ପାଉଛି। ଦିଲ୍ଲୀର ଦ୍ୱେଷ ମଧ୍ୟ ଏହିଭଳି ଗୋଟିଏ ବାର୍ତ୍ତା ଦେଇଛନ୍ତି।
ଦିଲ୍ଲୀରୁ ମୁଁ ଦେବେଶ କହୁଛି। ସରକାର ଅଙ୍ଗଦାନ ସମ୍ପର୍କରେ ନେଇଥିବା ପଦକ୍ଷେପ ଏବଂ ସେଥିପାଇଁ ଗୋଟିଏ ନୀତି ପ୍ରସ୍ତୁତ କରିବାକୁ ଯାଉଥିବା ଯୋଗୁଁ ମୁଁ ବହୁତ ଖୁସି। ଦେଶରେ ଏହାର ଖୁବ୍ ଆବଶ୍ୟକତା ରହିଛି। ପରସ୍ପରକୁ ସାହାଯ୍ୟ କରିବା ପାଇଁ ଲୋକେ ଆଗେଇ ଆସିବା ଉଚିତ। ପ୍ରତି 10 ଲକ୍ଷରେ ଜଣଙ୍କର ଅଙ୍ଗଦାନର ଲକ୍ଷ୍ୟ ରଖି ସରକାର ଯେଉଁ ସୃଜନାତ୍ମକ ପଦକ୍ଷେପ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ।
ମୋତେ ଲାଗୁଛି ଯେ ଏହି ବିଷୟଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଦେଶରେ ପ୍ରତିବର୍ଷ 2.5 ଲକ୍ଷରୁ ଅଧିକ କିଡ୍ନି, ହାର୍ଟ ଏବଂ ଲିଭର ଡୋନେସନର ଆବଶ୍ୟକତା ରହୁଛି, କିନ୍ତୁ 125 କୋଟି ଜନସଂଖ୍ୟା ବିଶିଷ୍ଟ ଆମ ଦେଶରେ ଆମେ ମାତ୍ର 5,000 ଟ୍ରାନ୍ସପ୍ଲାଣ୍ଟେସନ କରିପାରୁଛୁ। ପ୍ରତିବର୍ଷ 1 ଲକ୍ଷ ଚକ୍ଷୁଦାନର ଆବଶ୍ୟକତା ଥିଲାବେଳେ ଆମେ ମାତ୍ର 25,000 ଯାଏଁ ପହଞ୍ଚିପାରିଛୁ। 4ଟି ଚକ୍ଷୁର ଆବଶ୍ୟକତା ଥିବା ସ୍ଥଳେ ଆମେ ମାତ୍ର ଗୋଟିଏ ଯୋଗାଇ ପାରୁଛୁ। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ ଅଙ୍ଗଦାନ କରାଯାଇପାରେ। ଅବଶ୍ୟ ଏଥିରେ ଅନେକ ଆଇନଗତ ସମସ୍ୟାମାନ ରହୁଛି। ରାଜ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପରାମର୍ଶ ଦେବାର ପ୍ରଚେଷ୍ଟା କରାଯାଇଛି। କିଛି ରାଜ୍ୟ ଏହି ପ୍ରକ୍ରିୟାରେ କାଗଜପତ୍ର କାମକୁ କମ୍ କରି ଏହାକୁ ତ୍ୱରାନ୍ୱିତ କରିବାର ଉତ୍ତମ ପ୍ରୟାସ କରିଛନ୍ତି। ମୁଁ ଆଜି କହିପାରେ ଯେ ଅଙ୍ଗଦାନ କ୍ଷେତ୍ରରେ ତାମିଲନାଡୁ ଅଗ୍ରଣୀ ରହିଛି। ଏହି କ୍ଷେତ୍ରରେ ଅନେକ ସାମାଜିକ ସଂସ୍ଥା, ଅନେକ ଏନ୍ଜିଓ ଭଲ କାମ କରୁଛନ୍ତି। ଅର୍ଗାନ ଟ୍ରାନ୍ସପ୍ଲାଣ୍ଟକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ୍ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ବା ନୋଟୋ ପ୍ରତିଷ୍ଠା କରାଯାଇଛି। ଗୋଟିଏ 24 ଘଣ୍ଟିଆ ହେଲ୍ପଲାଇନ୍ ମଧ୍ୟ ରହିଛି, ଯାହାର ନମ୍ଘରଟି ହେଲା 1800117770। ଆମର ଶାସ୍ତ୍ରରେ ମଧ୍ୟ କୁହାଯାଇଛି ତେନ ତ୍ୟକ୍ତେନ ଭୁଞ୍ଜିଥା, ଅର୍ଥାତ୍ ତ୍ୟାଗ କରିବାରେ ଅନେକ ଆନନ୍ଦ ରହିଛି। ଶାସ୍ତ୍ରରେ ଏହି ମନ୍ତ୍ରକୁ ଖୁବ୍ ଉତ୍ତମ ରୂପେ ବର୍ଣ୍ଣନା କରାଯାଇଛି। କିଛିଦିନ ତଳେ ଆମେ ଟିଭିରେ ଦେଖିଥିଲୁ ଯେ ଦିଲ୍ଲୀର ଜିବି ପନ୍ଥ ହସ୍ପିଟାଲରେ ଗୋଟିଏ ଗରିବ ବୁଲା ବିକାଳୀର ସ୍ତ୍ରୀର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଗଲା। ଏହି ଲିଭରକୁ ବିଶେଷ ବ୍ୟବସ୍ଥାରେ ଲକ୍ଷ୍ନୌରୁ ଦିଲ୍ଲୀ ଅଣାଯାଇଥିଲା। ସେହି ଅପରେସନଟି ସଫଳ ହେଲା, ଗୋଟିଏ ଜୀବନ ବଞ୍ଚିଗଲା। ଅଙ୍ଗଦାନ ମହାଦାନ, ତେନ ତ୍ୟକ୍ତେନ ଭୁଞ୍ଜିଥା, ଏହି କଥାର ମର୍ମକୁ ନିଶ୍ଚିତ ଭାବେ ଚରିତାର୍ଥ କରାଯାଉ ଏବଂ ଏକଥା ଉପରେ ନିଶ୍ଚୟ ଗୁରୁତ୍ୱ ଦିଆଯାଉ। ପ୍ରିୟ ଦେଶବାସୀଗଣ, ନିକଟ ଅତୀତରେ ଆମେ ନବରାତ୍ରୀ ଏବଂ ବିଜୟ ଦଶମୀ ପର୍ବ ପାଳନ କରିଛୁ, ଆଉ କିଛିଦିନ ପରେ ଦୀପାବଳି ପର୍ବ ମଧ୍ୟ ପାଳନ କରିବୁ। ଇଦ୍ ମଧ୍ୟ ପାଳିଛୁ, ଆଉ ଗଣେଶ ଚତୁର୍ଥୀ ମଧ୍ୟ। କିନ୍ତୁ ଇତିମଧ୍ୟରେ ଦେଶ ଗୋଟିଏ ବଡ଼ ଉତ୍ସବ ପାଳନ କରିବାକୁ ଯାଉଛି, ଏଥିପାଇଁ ଆମେ ସମସ୍ତେ ଗର୍ବିତ ହେବା ଉଚିତ। ଆସନ୍ତା 26-29 ଅକ୍ଟୋବର ଭାରତର ରାଜଧାନୀ ନୂଆଦିଲ୍ଲୀଠାରେ ଇଣ୍ଡିଆ ଆଫ୍ରିକା ଫରେନ୍ ସମିଟ୍ର ଆୟୋଜନ ହେଉଛି। ଭାରତ ମାଟିରେ ପ୍ରଥମ ଥର ପାଇଁ ଏତେ ବଡ଼ ଆୟୋଜନ ହେଉଛି। ଆଫ୍ରିକାର 54 ଦେଶ ଏବଂ ୟୁନିୟନର ନେତାମାନଙ୍କୁ ନିମନ୍ତ୍ରିତ କରାଯାଇଛି। ଆଫ୍ରିକା ବାହାରେ ଆଫ୍ରିକୀୟ ଦେଶମାନଙ୍କର ସବୁଠାରୁ ବଡ଼ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ଏବଂ ଆଫ୍ରିକାର ସମ୍ପର୍କ ଖୁବ୍ ନିବିଡ଼। ଆଫ୍ରିକାର ଜନସଂଖ୍ୟା ଭାରତର ଜନସଂଖ୍ୟା ସହ ପ୍ରାୟ ସମାନ, ଆଉ ଏହି ଦୁଇ ଜନସଂଖ୍ୟାକୁ ମିଶାଇଦେଲେ ଏହା ପୃଥିବୀର ଜନସଂଖ୍ୟାର ପ୍ରାୟ 1/3 ହେବ। ଆହୁରି ମଧ୍ୟ କୁହାଯାଏ, ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏହି ଦୁଇ ଦେଶ ଗୋଟିଏ ଭୂଖଣ୍ଡରେ ଥିଲା। ପରବର୍ତ୍ତୀ କାଳରେ ଭାରତ ମହାସାଗର ଦ୍ୱାରା ଏହା ଦୁଇ ଭାଗରେ ବିଭକ୍ତ ହୋଇଗଲା। ଆମ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଭାରତ ଏବଂ ଆଫ୍ରିକୀୟ ଜୀବ ସୃଷ୍ଟିରେ ଅନେକ ସମାନତା ଦେଖାଯାଏ। ପ୍ରାକୃତିକ ସମ୍ପଦରେ ମଧ୍ୟ ଅନେକ ସାମ୍ୟ ପରିଲକ୍ଷିତ ହୁଏ। ଭାରତର ପ୍ରାୟ 27 ଲକ୍ଷ ଲୋକ ଦୀର୍ଘକାଳ ଧରି ସେଠାରେ ବସବାସ କରି ଆସୁଛନ୍ତି। ଆଫ୍ରିକୀୟ ଦେଶମାନଙ୍କ ସହ ଭାରତର ଅର୍ଥନୈତିକ ସମ୍ପର୍କ ରହିଛି, ସାଂସ୍କୃତିକ ସମ୍ପର୍କ ରହିଛି, ରାଜନୈତିକ ସମ୍ପର୍କ ରହିଛି। ସର୍ବୋପରି ଆଫ୍ରିକୀୟ ଦେଶର ଯୁବପିଢ଼ିକୁ ପ୍ରଶିକ୍ଷିତ କରିବାରେ ଭାରତର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। 25,000+ ଆଫ୍ରିକୀୟ ଛାତ୍ର ଭାରତରେ ହ୍ୟୁମାନ ରିସୋର୍ସ ଡେଭଲପମେଣ୍ଟ, କାପାସିଟି ବିଲ୍ଡିଂ ଏହି ବିଷୟ ଉପରେ ଶିକ୍ଷାଲାଭ କରିଛନ୍ତି। ଆଜି ଆଫ୍ରିକାର ଅନେକ ଦେଶର ନେତା ଅଛନ୍ତି ଯେଉଁମାନେ ଭାରତରେ ଶିକ୍ଷାଲାଭ କରିଛନ୍ତି। ସମ୍ପର୍କର ନିବିଡ଼ତା ଏଥିରୁ ହିଁ ସୁସ୍ପଷ୍ଟ, ଏବଂ ସେହି ଦୃଷ୍ଟିରୁ ଏହି ଶିଖର ସମ୍ମିଳନୀ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପ୍ରାୟତଃ ବିଭିନ୍ନ ଦେଶର ମୁଖ୍ୟମାନେ ପରସ୍ପରକୁ ସାକ୍ଷାତ କରିଥାନ୍ତି। ସେହିପରି ଅନ୍ୟ ଏକ ସମ୍ମିଳନୀରେ ଦେଶର ମୁଖ୍ୟମାନଙ୍କର ଗୋଟିଏ ମିଟିଂ ହେବାକୁ ଯାଉଛି। ଆମର ପ୍ରଚେଷ୍ଟା ଯେ ଦୁଇ ଦେଶର ଜନସାଧାରଣ ମଧ୍ୟ ପରସ୍ପରକୁ ଭେଟନ୍ତୁ। ଏଥର ଭାରତ ସରକାର, ବିଶେଷକରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଗୋଟିଏ ଖୁବ୍ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ସିବିଏସ୍ଇ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ କବିତା ଲେଖନର କାର୍ଯ୍ୟକ୍ରମର ଆୟୋଜନ ମାଧ୍ୟମରେ ସେମାନଙ୍କର ସହଭାଗିତାକୁ ବୃଦ୍ଧି କରାଯିବାର କାର୍ଯ୍ୟ କରାଯାଇଛି। ଏଥିରେ ପ୍ରାୟ 1600 ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଭାରତ ଏବଂ ଭାରତ ବାହାରର ବିଦ୍ୟାଳୟ ମଧ୍ୟ ଏଥିରେ ରହିଛି। ହଜାର ହଜାର ସ୍କୁଲ ଛାତ୍ର ଭାରତ ଆଫ୍ରିକା ସମ୍ପର୍କ ସୁଦୃଢ଼ କରିବା କଥା ଲେଖିଛନ୍ତି। ଅନ୍ୟପଟେ ମହାତ୍ମା ଗାନ୍ଧୀଙ୍କର ଜନ୍ମଭୂମି ପୋର ବନ୍ଦରଠାରୁ ମେମୋରିଜ୍ ଅଫ୍ ମହାତ୍ମା ନାମକ ଗୋଟିଏ ଭ୍ରାମ୍ୟମାଣ ପ୍ରଦର୍ଶନୀ ପୋର ବନ୍ଦରଠାରୁ ବାହାରି ଉତ୍ତରରେ ଥିବା ରାଜ୍ୟଗୁଡ଼ିକ ଦେଇ 29 ଅକ୍ଟୋବର ଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ ଲକ୍ଷ ସଂଖ୍ୟାରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ପ୍ରଦର୍ଶନୀକୁ ଦେଖୁଛନ୍ତି। ଭାରତ ଆଫ୍ରିକାର ସମ୍ପର୍କରେ ମହାତ୍ମା ଗାନ୍ଧୀଙ୍କର କେତେ ମହାନ ଭୂମିକା ରହିଥିଲା, ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଏହି ଦୁଇ ଭୂଭାଗରେ କେତେ ଦୃଢ଼ ଭାବେ ପଡ଼ିଛି, ସେ କଥାକୁ ଲୋକ ଜାଣିଲେ। ଯେଉଁ ପ୍ରତିଯୋଗିତା ଅନୁଷ୍ଠିତ ହେଲା ସେଥିରେ ଅନେକ ଭଲ ଭଲ ଲେଖା ଆସିଲା। ଗୋଟିଏ ମୋର ଦୃଷ୍ଟି ଆକର୍ଷଣ କରିଛି, ମୋତେ ଭଲ ଲାଗିଲା, ତେଣୁ ମୁଁ ଆପଣମାନଙ୍କୁ ଶୁଣାଇବାକୁ ଚାହୁଁଛି। ଛୋଟ ଛୋଟ ଜାଗାରେ ଥିବା ସ୍କୁଲ ଛାତ୍ର କେତେ ବୁଦ୍ଧିମାନ, ସେମାନଙ୍କର ଦୃଷ୍ଟି କେତେ ବ୍ୟାପକ, ସେମାନେ କେତେ ଗଭୀରତାର ସହ ଚିନ୍ତା କରନ୍ତି, ସେ କଥା ଏଥିରେ ପ୍ରତିଫଳିତ ହେଉଛି। ଉତ୍ତରପ୍ରଦେଶର ମୁଜାଫରନଗରର ଗରିମା ଗୁପ୍ତା ଏହି ପ୍ରତିଯୋଗିତାରେ ଗୋଟିଏ କବିତା ଲେଖିଛନ୍ତି, ଖୁବ୍ ସୁନ୍ଦର ଲେଖିଛନ୍ତି ସେ। ଆଫ୍ରିକା ମେ ନୀଲ ନଦୀ ସାଗର କା ନାମ ହେ ଲାଲ ମହାଦୀପ ବିଶାଲ ହେ ପ୍ରବାସୀ ଭାରତୀୟ ଖୁସିହାଲ ଜୈସେ ସିନ୍ଧୁ ଘାଟି କି ସଭ୍ୟତା ହେ ଭାରତ କି ପେହଚାନ ନୀଲ ନଦୀ ଔର କାର୍ଥେଜ ହେ ଆଫ୍ରିକୀ ସଭ୍ୟତା ମେ ମହାନ। ଗାନ୍ଧିଜୀ ନେ ଶୁରୁ କିଆ ଆଫ୍ରିକା ସେ ଆନ୍ଦୋଳନ ୟେସା ଚଲାୟା ଜାଦୁ ସବ୍ ପର ଜିତ୍ ଲିଆ ସବକା ମନ୍, ଜୋହାନ୍ସବର୍ଗ ହୋ ୟା କିଙ୍ଗଷ୍ଟନ୍, ଜିମ୍ବାୱେ ହୋ ୟା ଚାଡ୍, ସବ୍ ଆଫ୍ରିକି ଦେଶୋ ମେ ମିଲତି ହେ ହମାରି ଆଲୁ ଚାଟ୍। ଲିଖନେ କୋ ତ ଲିଖ ଡାଲୁ ପଙ୍କ୍ତି କଇ ହଜାର, ଆଫ୍ରିକା କେ ଜଙ୍ଗଲୋ ସେ କରତି ହୁଁ ମେ ପ୍ୟାର। କବିତାଟି ଆହୁରି ଲମ୍ବା, ମୁଁ ଆପଣଙ୍କୁ ତାହାର ଗୋଟିଏ ଅଂଶ ମାତ୍ର ଶୁଣାଇଲି। ଦେଖିବାକୁ ଗଲେ ଏହା ଇଣ୍ଡୋ ଆଫ୍ରିକା ଶିଖର ସମ୍ମିଳନୀ, କିନ୍ତୁ ଏହା କିଭଳି ଭାବେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସମ୍ପର୍କ ଯୋଡ଼ିବାର ସୁଯୋଗ ସୃଷ୍ଟି କରିଛି ତାହା ସ୍ପଷ୍ଟ ଦୃଶ୍ୟମାନ। ମୁଁ ଗରିମାଙ୍କୁ, ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କୁ, ଷୋଳଶ ବିଦ୍ୟାଳୟ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ମୁଁ ଗତ ଅଗଷ୍ଟ 15 ତାରିଖରେ ସାଂସଦ ଆଦର୍ଶ ଗ୍ରାମ ଯୋଜନା ସମ୍ପର୍କରେ ଗୋଟିଏ ପ୍ରସ୍ତାବ ଦେଇଥିଲି। ଏହାପରେ ଅନେକ ସାଂସଦ ବନ୍ଧୁ ଏହି କାର୍ଯ୍ୟକୁ ସଫଳ କରିଛନ୍ତି, ଖୁବ୍ ମନ ଦେଇ ଚେଷ୍ଟା କରିଛନ୍ତି। ଗତ ମାସରେ ଭୋପାଲରେ ଗୋଟିଏ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟକାରୀ ହେଉଥିବା ଗ୍ରାମର ମୁଖିଆ, ସେଠାକାର ଜିଲ୍ଲାପାଳ, ସେହି ଅଞ୍ଚଳର ସାଂସଦ, କେନ୍ଦ୍ର ତଥା ରାଜ୍ୟ ସରକାର ସମସ୍ତେ ମିଶି ଆଦର୍ଶ ଗ୍ରାମ ଯୋଜନା ସମ୍ପର୍କରେ ଗଭୀର ଆଲୋଚନା କଲେ। ଅନେକ ନୂଆ ଏବଂ ଉତ୍ସାହଜନକ ତଥ୍ୟ ଦୃଷ୍ଟିକୁ ଆସିଲା। ଏଥିରୁ କିଛି ମୁଁ ଆପଣଙ୍କ ଦୃଷ୍ଟିକୁ ଆଣିବାକୁ ଚାହୁଁଛି। ଝାଡ଼ଖଣ୍ଡ ଗୋଟିଏ ବଡ଼ ରାଜ୍ୟ, ଗୋଟିଏ ଆଦିବାସୀ ବହୁଳ ରାଜ୍ୟ। ଦୁର୍ଭାଗ୍ୟରୁ ମାଓବାଦୀ, ଉଗ୍ରପନ୍ଥୀ, ବୋମା ବନ୍ଧୁକଧାରୀଙ୍କର କାର୍ଯ୍ୟକଳାପରେ ରକ୍ତରଞ୍ଜିତ ଧରାପୃଷ୍ଠ ବୋଲି ଏ ରାଜ୍ୟ ବିଷୟରେ ଶୁଣିବାକୁ ମିଳେ। ଏହି ବାମପନ୍ଥୀ ଉଗ୍ରପନ୍ଥୀମାନଙ୍କର ପ୍ରଭାବରେ ଏହି ରାଜ୍ୟର ଅନେକ ଅଞ୍ଚଳ ବର୍ବାଦ ହୋଇଛି। ଏସବୁ ସତ୍ତ୍ୱେ ସେ ଅଞ୍ଚଳର ସଂସଦ ସଦସ୍ୟ, ଜଣେ ବରିଷ୍ଠ ବ୍ୟକ୍ତି, ସଂସଦରେ ଉପବାଚସ୍ପତି ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ଶ୍ରୀଯୁକ୍ତ କାରିଆ ମୁଣ୍ଡା, ଆଦିବାସୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ଝାଡ଼ଖଣ୍ଡର କୁନ୍ତି ଜିଲ୍ଲାର ପର୍ସି ଗ୍ରାମ ପଞ୍ଚାୟତକୁ ସେ ବାଛିନେଲେ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ। ବାମପନ୍ଥୀ ଉଗ୍ରପନ୍ଥୀମାନଙ୍କର ରାଜତ୍ୱ ଚାଲୁଥିବା ଏହି ଅଞ୍ଚଳକୁ ସରକାରୀ କର୍ମଚାରୀମାନଙ୍କର ଯିବା ମଧ୍ୟ କଷ୍ଟସାଧ୍ୟ ଥିଲା। ଏପରିକି ଡାକ୍ତରମାନେ ମଧ୍ୟ ଯାଇପାରୁନଥିଲେ। ସେ ନିଜେ ଯିବା ଆସିବା ଆରମ୍ଭ କଲେ, ଲୋକମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କଲେ, ସରକାରୀ ବ୍ୟବସ୍ଥାରେ ପ୍ରାଣ ଫୁଙ୍କିବାକୁ ଚେଷ୍ଟା କଲେ, କର୍ମଚାରୀମାନଙ୍କୁ ଯିବା ପାଇଁ ଉତ୍ସାହିତ କଲେ ଏବଂ ବର୍ଷ ବର୍ଷ ଧରି ଉଦାସୀନତାର ଯେଉଁ ବାତାବରଣ ଥିଲା ତାକୁ ଭାଙ୍ଗି କିଛି ନୂଆ କରି ଦେଖାଇବାର ଇଚ୍ଛା ସୃଷ୍ଟି କଲେ। ଆଦର୍ଶ ଗ୍ରାମରେ ଭିତ୍ତିଭୂମି ନିର୍ମାଣ ଏବଂ ବ୍ୟବସ୍ଥା ସୁଧାରିବା ସହ ଜନସଚେତନତା ସୃଷ୍ଟି କରିବାର ଗୋଟିଏ ସଫଳ ପ୍ରୟାସ ଝାଡ଼ଖଣ୍ଡର ଏହି ପର୍ସି ଗାଁରେ ହେଲା। ମୁଁ ମାନ୍ୟବର ସଂସଦ ସଦସ୍ୟ ଶ୍ରୀଯୁକ୍ତ କାରିଆ ମୁଣ୍ଡାଙ୍କୁ ଅଭିନନ୍ଦନ ଜଣାଉଛି। ସେମିତି ଗୋଟିଏ ଖବର ମିଳିଛି ଆନ୍ଧ୍ରପ୍ରଦେଶରୁ। ଆନ୍ଧ୍ରର ସଂସଦ ସଭ୍ୟ ଶ୍ରୀଯୁକ୍ତ ଅଶୋକ ଗଜପତି ରାଜୁ ଆଦର୍ଶ ଗ୍ରାମ ଯୋଜନାରେ ନିଜକୁ ହଜାଇଦେଲେ ଏବଂ ସେ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାର ଦ୍ୱାରାପୁଡ଼ି ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମ କରିବା ପାଇଁ ବାଛିଲେ। ଅନ୍ୟ ବ୍ୟବସ୍ଥା ତ ଚାଲିଛି, କିନ୍ତୁ ସେ ଗୋଟିଏ ନୂଆ କାମ କଲେ। ସେଠାରେ ବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ କାମ ଦେଲେ। ଗାଁର ନୂଆ ପିଢ଼ି ତ ଶିକ୍ଷାଲାଭ କରିବାର ସୁଯୋଗ ପାଇଛନ୍ତି, କିନ୍ତୁ ପୁରୁଣା ପିଢ଼ି ନିରକ୍ଷର ରହିଯାଇଛନ୍ତି। ସେ ବିଦ୍ୟାଳୟର ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେହି ସ୍କୁଲରେ ସେମାନଙ୍କର ବାପାମାମାନଙ୍କୁ ପଢ଼ାଇବାକୁ କହିଲେ। ଏହିଭଳି ଭାବରେ ସ୍କୁଲଟିରେ ସକାଳେ ପିଲାମାନଙ୍କର ପାଠ ପଢ଼ିଲେ ଏବଂ ସନ୍ଧ୍ୟାବେଳେ ଶିକ୍ଷକତାର ତାଲିମ ପାଇଲେ। ଆଉ ଏହି ପିଲାମାନେ ପ୍ରାୟ 550 ନିରକ୍ଷର ପ୍ରୌଢ଼ଙ୍କୁ ପାଠ ପଢ଼ାଇ ସାକ୍ଷର କଲେ। ଦେଖନ୍ତୁ, କୌଣସି ବଜେଟ୍ ନାହିଁ, କୌଣସି ସର୍କୁଲାର ନାହିଁ, କୌଣସି ଖାସ୍ ବ୍ୟବସ୍ଥା ନାହିଁ, କିନ୍ତୁ କେବଳ ଇଚ୍ଛାଶକ୍ତି ଦ୍ୱାରା ସମାଜରେ ଅନେକ ବଡ଼ ପରିବର୍ତ୍ତନ ଆସିପାରେ, ତାହା ଏହି ଦ୍ୱାରାପୁଡ଼ି ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଲା। ସେହିଭଳି ଆମର ଆଉ ଜଣେ ମାନନୀୟ ସାଂସଦ ଶ୍ରୀଯୁକ୍ତ ସିଏଲ୍ ରାୱଲା, ସେ ମିଜୋରାମରୁ ନିର୍ବାଚିତ ହୋଇଛନ୍ତି ନର୍ଥ ଇଷ୍ଟ। ସେ ଖ୍ୱାଲାହିଲଙ୍ଗ ଗାଁକୁ ଆଦର୍ଶ ଗ୍ରାମ ପାଇଁ ମନୋନୀତ କଲେ ଏବଂ ସେଠାରେ ଗୋଟିଏ ବିଶେଷ କାମ କଲେ। ଏହି ଗାଁ ଆଖୁ ଉତ୍ପାଦନ ପାଇଁ ଏବଂ ଗୁଡ଼ ପାଇଁ ରାଜ୍ୟରେ ପ୍ରସିଦ୍ଧ। ଶ୍ରୀଯୁକ୍ତ ରାୱଲା 11 ତାରିଖରେ ଗାଁରେ କୁର୍ତ୍ତାଇକୁଟ ସୁଗାରକେନ୍ ଫେଷ୍ଟିଭାଲ ବା ଆଖୁମେଳା ଆରମ୍ଭ କଲେ। ସବୁ ଅଞ୍ଚଳର ଲୋକ ସେଥିରେ ଯୋଗଦେଲେ। ପୂର୍ବତନ ରାଜନୈତିକ ବ୍ୟକ୍ତି, ଆଗରୁ ସେଠାରେ କାର୍ଯ୍ୟ କରିଥିବା କିଛି ସରକାରୀ ଅଧିକାରୀ ମଧ୍ୟ ସେଠାକୁ ଆସିଲେ ଏବଂ ଆଖୁର ଉତ୍ପାଦନ ଏବଂ ବିକ୍ରି ବୃଦ୍ଧି ସମ୍ପର୍କରେ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଲା। ଗାଁଟିକୁ କେମିତି ଏକ ଅର୍ଥନୈତିକ କେନ୍ଦ୍ରରେ ପରିଣତ କରାଯାଇପାରିବ ତଥା ଗାଁରୁ ଉତ୍ପାଦିତ ସାମଗ୍ରୀର ବିପଣନ କିଭଳି କରାଯାଇପାରିବ ସେ ବିଷୟରେ ଚେଷ୍ଟା କରାଗଲା। ଆଦର୍ଶ ଗାଁ ହେବା ସଙ୍ଗେ ସଙ୍ଗେ ଏକ ଆତ୍ମନିର୍ଭରଶୀଳ ଗାଁ ସୃଷ୍ଟି କରିବା ତାଙ୍କ ପ୍ରୟାସ ଥିଲା। ବାସ୍ତବରେ ମାନନୀୟ ରାୱଲାଜୀ ଅଭିନନ୍ଦନର ପାତ୍ର। ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମନର କଥା ହେବ ଆଉ ପୁଣି ସ୍ୱଚ୍ଛତାର କଥା ନଥିବ, ଏଇଟା କଣ ସମ୍ଭବ ହୋଇପାରେ? ମୁମ୍ବାଇରୁ ସବିତା ରାୟ ମୋତେ ଟେଲିଫୋନ୍ ଦ୍ୱାରା ବାର୍ତ୍ତା ଦେଇଛନ୍ତି।
ଦୀପାବଳିର ପ୍ରସ୍ତୁତି ସ୍ୱରୂପ ଆମେ ପ୍ରତିବର୍ଷ ଆମ ଘରକୁ ସଫା କରୁଛୁ। ଏ ବର୍ଷ ଆମେ ନିଜ ଘର ସଙ୍ଗେ ସଙ୍ଗେ ବାହାରର ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିବା ଏବଂ ଦୀପାବଳି ପରେ ମଧ୍ୟ ତାର ସ୍ୱଚ୍ଛତା ବଜାୟ ରଖିବା।
ସେ ଠିକ୍ କଥା ପ୍ରତି ଧ୍ୟାନ ଆକର୍ଷଣ କରିଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହେଁ, ଗତବର୍ଷ ଦୀପାବଳି ଉତ୍ସବ ପରେ ବିଶେଷକରି ଆମ ଗଣମାଧ୍ୟମଗୁଡ଼ିକ ଗୋଟିଏ ବଡ଼ ଅଭିଯାନ ଆରମ୍ଭ କଲେ ଏବଂ ଦୀପାବଳି ପରେ ଯେଉଁସବୁ ସ୍ଥାନରେ ବାଣ ଫୁଟାଇଥିଲେ ସେସବୁ ଜାଗା ଦେଖାଇଲେ ଏବଂ କହିଲେ ଯେ ଏଗୁଡ଼ିକ ଠିକ୍ ନୁହେଁ। ସମସ୍ତ ଗଣମାଧ୍ୟମ ସଚେତନତାର ଗୋଟିଏ ଅଭିଯାନ ଚଳାଇଲେ ଏବଂ ତାର ପରିଣାମ ଦ୍ୱାରା ଦୀପାବଳିର ଠିକ୍ ପରେ ପରେ ସଫେଇର ଗୋଟିଏ ଅଭିଯାନ ଆପଣା ଛାଏଁ ସୃଷ୍ଟି ହେଲା। ତେଣୁ ଆପଣ ଠିକ୍ କହିଛନ୍ତି ଯେ ଆମେମାନେ ଉତ୍ସବ ପୂର୍ବରୁ ଯେତିକି ଚିନ୍ତା କରୁଛୁ, ଉତ୍ସବ ପରେ ମଧ୍ୟ ସେତିକି ଚିନ୍ତା କରିବା ଉଚିତ। ପ୍ରତ୍ୟେକ ସାର୍ବଜନିକ କାର୍ଯ୍ୟକ୍ରମରେ ତାହା କରିବା ଉଚିତ। ଆଉ ଆଜି ମୁଁ ବିଶେଷ ଭାବେ ଭାରତର ସମସ୍ତ ଗଣମାଧ୍ୟମକୁ ଅଭିନନ୍ଦନ ଜଣାଉଛି। ଗତ ଅକ୍ଟୋବର 2 ଦିନ ମହାତ୍ମା ଗାନ୍ଧୀଙ୍କର ଜନ୍ମ ଜୟନ୍ତୀରେ ସ୍ୱଚ୍ଛ ଭାରତ ଅଭିଯାନର 1 ବର୍ଷ ପୂର୍ତ୍ତି ଉପଲକ୍ଷେ ଇଣ୍ଡିଆ ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ସଫାଇଗିରି ସମ୍ମିଳନୀରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ମିଳିଥିଲା। ସେମାନେ କ୍ଲିନ୍ ଇଣ୍ଡିଆ ପୁରସ୍କାର ପ୍ରଦାନ କଲେ ଆଉ ମୁଁ ବି ଦେଖୁଥିଲି କେତେ ପ୍ରକାରର କାର୍ଯ୍ୟକଳାପ ଚାଲିଛି। କେଡ଼େ କେଡ଼େ ବ୍ୟକ୍ତିମାନେ ଏଥିପାଇଁ ନିଜକୁ ୱାନ୍ ଲାଇକ୍ ୱାନ୍ ମିଶନ ଭଳି ସମର୍ପିତ କରିଛନ୍ତି। ଆମ ଦେଶରେ କେତେ କେତେ ସ୍ଥାନ ଅଛି ଯାହାକୁ ଏତେ ସ୍ୱଚ୍ଛ ରଖାଯାଇପାରିଛି, ଏ ସମସ୍ତ କଥା ଲୋକଲୋଚନକୁ ଆସିଲା। ମୁଁ ସେତେବେଳେ ଇଣ୍ଡିଆ ଟିଭି ଗ୍ରୁପ୍ର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ମୋର ଆନ୍ତରିକ ଅଭିନନ୍ଦନ ଜଣାଇଥିଲି। ଯେଉଁଦିନଠାରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି, ମୁଁ ଦେଖିଛି ଯେ ଆନ୍ଧ୍ର ଆଉ ତେଲେଙ୍ଗାନାରୁ ଇ ଟିଭି, ଇନାଡୁ ଏବଂ ବିଶେଷକରି ଶ୍ରୀଯୁକ୍ତ ରାମଜୀ ରାଓ ତାଙ୍କର ବୟସାଧିକ୍ୟ ସତ୍ତ୍ୱେ ଏହି କାର୍ଯ୍ୟ ପାଇଁ ଯେଉଁ ବିଶେଷ ଉତ୍ସାହ ପ୍ରଦର୍ଶନ କରିଛନ୍ତି, ତାହା କୌଣସି ନବଯୁବକଙ୍କଠାରୁ ମଧ୍ୟ କମ୍ ନୁହେଁ। ସେ ସ୍ୱଚ୍ଛତାକୁ ନିଜର ବ୍ୟକ୍ତିଗତ ଅଭିଯାନରେ ପରିଣତ କରିଦେଇଛନ୍ତି। ଇଟିଭି ମାଧ୍ୟମରେ ନିରନ୍ତର ଭାବେ ଗତ 1 ବର୍ଷ ଧରି ସ୍ୱଚ୍ଛତାର କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଚାଲିଛନ୍ତି। ତାଙ୍କ ଖବରକାଗଜରେ ମଧ୍ୟ ଏ ସମ୍ପର୍କିତ ଖବରମାନ ପ୍ରକାଶିତ ହୁଏ ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ସକାରାତ୍ମକ ଖବର ଉପରେ ସେ ବିଶେଷ ଗୁରୁତ୍ୱ ଦିଅନ୍ତି। ସେ ପ୍ରାୟ 55,000-56,000 ସ୍କୁଲର ପ୍ରାୟ 51,00,000 ପିଲାଙ୍କୁ ଆନ୍ଧ୍ର ଏବଂ ତେଲଙ୍ଗାନାରେ ଏହି କାର୍ଯ୍ୟ ସହ ସମ୍ପୃକ୍ତ କରାଇଛନ୍ତି। ସର୍ବସାଧାରଣ ସ୍ଥାନ ହେଉ, ଷ୍ଟେସନ ହେଉ, ଧାର୍ମିକ ସ୍ଥଳ ହେଉ, ହସ୍ପିଟାଲ ହେଉ ବା ପାର୍କ ହେଉ, ଏଭଳି ଅନେକ ସ୍ଥାନରେ ସ୍ୱଚ୍ଛତାର ବଡ଼ ଅଭିଯାନ ଚଳାଇଲେ। ଏବେ ଏହି ଖବରଗୁଡ଼ିକ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସ୍ୱୟଂ ସାକାର କରିବାର ଶକ୍ତିକୁ ପ୍ରଦର୍ଶିତ କରୁଛନ୍ତି। ଏବିପି ନ୍ୟୁଜ୍ ଚ୍ୟାନେଲରେ ଏ ଭାରତ ଦେଶ ହେ ମେରା ଶୀର୍ଷକରେ କାର୍ଯ୍ୟକ୍ରମ ଆରମ୍ଭ କଲେ ଏବଂ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସୃଷ୍ଟି ହୋଇଥିବା ସଚେତନତାକୁ ପ୍ରଦର୍ଶିତ କରି ଲୋକମାନଙ୍କୁ ପ୍ରଶିକ୍ଷିତ କରିବାର କାର୍ଯ୍ୟ କଲେ। ଏନ୍ଡିଟିଭି ବନେଗା ସ୍ୱଚ୍ଛ ଇଣ୍ଡିଆ ନାମକ ଅଭିଯାନ ଚଳାଇଲା। ଦୈନିକ ଜାଗରଣ ମଧ୍ୟ ନିରନ୍ତର ଭାବେ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇଲା। ଜି ପରିବାର ଇଣ୍ଡିଆ ଟିଭିର ମିଶନ କ୍ଲିନ୍ ଇଣ୍ଡିଆର ପ୍ରସାରଣ କଲା। ଆମ ଦେଶରେ ଶହ ଶହ ଚ୍ୟାନେଲ ରହିଛି, ହଜାର ହଜାର ସମ୍ବାଦପତ୍ର ରହିଛି। ସମୟର ସ୍ୱଳ୍ପତା ହେତୁ ସମସ୍ତଙ୍କର ନାଁ ଏଠାରେ ମୁଁ ନେଇପାରୁନି, କିନ୍ତୁ ସମସ୍ତଙ୍କର ଏହି କାର୍ଯ୍ୟକ୍ରମରେ ସହଭାଗିତା ରହିଛି ଏବଂ ଏଥିପାଇଁ ସବିତା ରାୟଜୀ ଆପଣ ଯେଉଁ ପରାମର୍ଶ ଦେଇଛନ୍ତି, ଆଜି ସମଗ୍ର ଦେଶ ଏ କାମକୁ ନିଜର କାମ ବୋଲି ଗ୍ରହଣ କରିଛି ଏବଂ ଏହାକୁ ଆଗେଇ ନେଉଛି। ମେଘାଳୟର ରାଜ୍ୟପାଳ ଶ୍ରୀଯୁକ୍ତ ସଣ ମୁଗନାଥନ ମୋତେ ଗୋଟିଏ ଚିଠି ଲେଖିଛନ୍ତି ଏବଂ ସେହି ଚିଠିରେ ମୋତେ ମେଘାଳୟର ମାବଲ୍ୟନୋଙ୍ଗ ଗାଁ ସମ୍ପର୍କରେ ଲେଖିଛନ୍ତି। ସେ ଲେଖିଛନ୍ତି, ଏହି ଗାଁର ଲୋକମାନେ ବିଗତ ଅନେକ ବର୍ଷ ଧରି ସ୍ୱଚ୍ଛତାକୁ ଏକ ବ୍ରତ ଭାବେ ପାଳନ କରି ଆସୁଛନ୍ତି ଏବଂ ପ୍ରାୟ ବଂଶାନୁଗତ ଭାବେ ଏହି ଗ୍ରାମ ସ୍ୱଚ୍ଛତା ପ୍ରତି ସମର୍ପିତ। କୁହାଯାଏ ଯେ କିଛି ବର୍ଷ ପୂର୍ବେ ଏହି ଗାଁକୁ ଏସିଆ ମହାଦେଶର କ୍ଲିନେଷ୍ଟ ଭିଲେଜ୍ ବା ସବୁଠାରୁ ସ୍ୱଚ୍ଛ ଗାଁ ହେବା ପାଇଁ ପୁରସ୍କାର ମିଳିଥିଲା। ଏହା ଜାଣି ମୋତେ ବହୁତ ଖୁସି ଲାଗିଲା ଯେ ଆମ ଦେଶରେ ସୁଦୂର ନର୍ଥ ଇଷ୍ଟରେ ମେଘାଳୟରେ ଏମିତି ଗୋଟିଏ ଗାଁ ଅଛି ଯାହା ଅନେକ ବର୍ଷ ଆଗରୁ ସ୍ୱଚ୍ଛତା ପାଇଁ ପ୍ରୟାସରତ ଅଛି। ଏହା ସେଠାକାର ଲୋକମାନଙ୍କର ସ୍ୱଭାବରେ ପରିଣତ ହୋଇଛି, ଗାଁର ସଂସ୍କାରରେ ପରିଣତ ହୋଇଛି। ଏହା ହିଁ ଆମ ମନରେ ବିଶ୍ୱାସ ସୃଷ୍ଟି କରୁଛି ଯେ ଆମ ଦେଶ ନିଶ୍ଚୟ ସ୍ୱଚ୍ଛ ହେବ, ଦେଶବାସୀଙ୍କ ପ୍ରଚେଷ୍ଟାରେ ହେବ। ଆଉ 2019 ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କର 150ତମ ଜୟନ୍ତୀ ପାଳନ କରିବୁ, ସେତେବେଳେ ଏ ଦେଶର 125 କୋଟି ଲୋକ ଛାତି ଫୁଲାଇ କହିପାରିବେ ଯେ ଦେଖ, ଆମେ ଆମ ଭାରତମାତାକୁ ଅପରିଚ୍ଛନ୍ନତାରୁ ମୁକ୍ତ କରିଦେଇଛୁ। ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ 15 ତାରିଖରେ ଲାଲକିଲ୍ଲାର ପ୍ରାଚୀର ଉପରୁ ମୁଁ କହିଥିଲି ଯେ କେତେକ କ୍ଷେତ୍ରରେ ବ୍ୟାପକ ଭାବେ ଦୁର୍ନୀତି ଦେଖାଦେଇଛି। ଗରିବ ଲୋକଟିଏ ଯେତେବେଳେ ଛୋଟ ଛୋଟ ଚାକିରି ପାଇଁ ଯାଉଛି, କାହାରି ସୁପାରିଶ ପାଇଁ ତାକୁ କେତେ ଯେ କଷ୍ଟ ସହିବାକୁ ପଡ଼ୁଛି ତାର ଠିକଣା ନାହିଁ, ଏବଂ ଦଲାଲମାନେ ତାଠାରୁ କିଭଳି ଟଙ୍କା ଲୁଟି ନେଉଛନ୍ତି। ଚାକିରି ମିଳିଲେ ବି ଟଙ୍କା ଯାଉଛି, ନ ମିଳିଲେ ବି ଟଙ୍କା ଯାଉଛି, ଏସବୁ ବିଷୟ ଆମେ ଶୁଣିଥିଲୁ। ଏହି ଘଟଣାରୁ ମୁଁ ଚିନ୍ତା କଲି ଯେ ଛୋଟ ଛୋଟ ଚାକିରି ପାଇଁ ଇଣ୍ଟରଭ୍ୟୁର କ'ଣ ଆବଶ୍ୟକତା ରହିଛି। ମୁଁ କେବେ ଶୁଣିନି କି ଦୁନିଆର ଏଭଳି କେହି ମନୋବୈଜ୍ଞାନିକ ଅଛି ଯିଏ ମାତ୍ର ମିନିଟିଏ 2 ମିନିଟର ଇଣ୍ଟରଭ୍ୟୁରେ କୌଣସି ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଭାବେ ପରୀକ୍ଷା କରି ନେଉଛି। ଆଉ ଏହି ଚିନ୍ତାଧାରା ନେଇ ମୁଁ ଘୋଷଣା କରିଥିଲି ଯେ ଏହି ଛୋଟ ଛୋଟ ଚାକିରିଗୁଡ଼ିକ ପାଇଁ ଇଣ୍ଟରଭ୍ୟୁ କରିବାର ପରମ୍ପରାକୁ ଉଠାଇ ନ ଦିଆଯିବ କାହିଁକି। ମୋର ପ୍ରିୟ ଯୁବବନ୍ଧୁଗଣ, ମୁଁ ଆଜି ଗର୍ବର ସହ କହିବାକୁ ଚାହେଁ ଯେ ସରକାର ଏ ସମ୍ପର୍କରେ ସମସ୍ତ ପ୍ରକ୍ରିୟା ଶେଷ କରିସାରିଛନ୍ତି ଏବଂ କେନ୍ଦ୍ର ସରକାରର ଗ୍ରୁପ୍ ଡି, ଗ୍ରୁପ୍ ସି ଏବଂ ଅଣଗେଜେଟେଡ୍ ଗ୍ରୁପ୍ ବି ପଦ ପାଇଁ ଆଉ ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ ନାହିଁ। 2016 January 1 ଏହା ଲାଗୁ ହୋଇଯିବ। ଯେଉଁ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଏବେ ପ୍ରକ୍ରିୟା ଜାରି ରହିଛି ସେଥିରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ, କିନ୍ତୁ 1 January 2016 ନୂଆ ବ୍ୟବସ୍ଥା ଲାଗୁ ହେବ। ସମସ୍ତ ଯୁବ ବନ୍ଧୁମାନଙ୍କୁ ମୁଁ ଶୁଭକାମନା ଜଣାଉଛି। ସେହିଭଳି ଗତ ବଜେଟ୍ରେ ଆମେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ବିଷୟରେ ଘୋଷଣା କରିଥିଲୁ। ସୁନା ଆମ ଦେଶର ସାମାଜିକ ଜୀବନର ଗୋଟିଏ ଅଙ୍ଗ ହୋଇଯାଇଛି। ସୁନାକୁ ଆର୍ଥିକ ସୁରକ୍ଷାର ମାଧ୍ୟମ ଭାବେ ଗ୍ରହଣ କରାଯାଉଛି। ସୁନାକୁ ସଙ୍କଟ କାଳର ଚାବି ବୋଲି ଧରି ନିଆଯାଇଛି। ଏହା ଶହ ଶହ ବର୍ଷ ଧରି ସାମାଜିକ ଜୀବନରେ ଚଳିଆସିଥିବା ପରମ୍ପରା। ମୁଁ ମାନୁଛି ଲୋକମାନଙ୍କର ସୁନା ପ୍ରତି ଆଦର କେହି କମ୍ କରିପାରିବେ ନାହିଁ, କିନ୍ତୁ ସୁନାକୁ ଡେଡ୍ ମନି ଭାବରେ ପକାଇ ରଖିବା ତ ଆଜିକା ଯୁଗରେ ଶୋଭା ଦେବ ନାହିଁ। ସୁନା ଆର୍ଥିକ ଶକ୍ତି ହୋଇପାରେ, ସୁନା ଦେଶର ଆର୍ଥିକ ସମ୍ପତ୍ତି ହୋଇପାରେ, ଆଉ ଆମେ ଭାରତବାସୀ ଏଥିରେ ଯୋଗଦାନ ଦେବା ଆବଶ୍ୟକ। ମୁଁ ଆନନ୍ଦର ସହ ଘୋଷଣା କରିବାକୁ ଚାହେଁ ଯେ ବଜେଟ୍ରେ ଆମେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଆସନ୍ତା ଦୀପାବଳି ଏବଂ ଧନତେରସ୍ ଯେଉଁଦିନ ଲୋକେ ବିଶେଷ ଭାବେ ସୁନା କିଣନ୍ତି, ତା ପୂର୍ବରୁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛୁ। ସେହି ଯୋଜନାଟି ହେଲା ଗୋଲ୍ଡ ମନିଟାଇଜେସନ୍ ସ୍କିମ୍। ଏହି ଯୋଜନାରେ ଆପଣ ନିଜ ସୁନାକୁ ବ୍ୟାଙ୍କରେ ଜମା କରିପାରିବେ ଓ ବ୍ୟାଙ୍କ ଟଙ୍କା ଉପରେ ସୁଧ ଦେଲା ଭଳି ସୁନା ଉପରେ ମଧ୍ୟ ଆପଣଙ୍କୁ ସୁଧ ପ୍ରଦାନ କରିବ। ପ୍ରଥମେ ସୁନାକୁ ଆମେ ଲକର୍ରେ ରଖୁଥିଲୁ ଓ ଲକର୍ ଭଡ଼ା ଆମକୁ ଦେବାକୁ ପଡ଼ୁଥିଲା, କିନ୍ତୁ ଏବେ ଆପଣ ସୁନା ବ୍ୟାଙ୍କରେ ରଖିବେ ଓ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଆକାରରେ ସୁଧ ପ୍ରଦାନ କରିବ। ଏବେ କୁହନ୍ତୁ ଦେଶବାସୀଗଣ, ଏବେ ସୁନା ସମ୍ପତ୍ତି ହୋଇପାରିବ କି ନାହିଁ? ସୁନା ଡେଡ୍ ମନି ନ ହୋଇ ଏକ ଜୀବନ୍ତ ଶକ୍ତି ଭାବେ ପରିବର୍ତ୍ତିତ ହୋଇପାରିବ କି ନାହିଁ? ବାସ୍ ଏହି କାମ ତ ଆମକୁ କରିବାକୁ ପଡ଼ିବ। ଆପଣମାନେ ମୋତେ ସହଯୋଗ କରନ୍ତୁ, ଏବେ ସୁନାକୁ ଘରେ ରଖନ୍ତୁ ନାହିଁ, ଏହାର ସୁରକ୍ଷା ତା ଉପରେ ପୁଣି ସୁଧ, ଦୁଇଟା ଲାଭ, ନିଶ୍ଚୟ ଏହାର ସୁଯୋଗ ନିଅନ୍ତୁ। ଆଉ ଗୋଟିଏ କଥା, ସଭରେନ୍ ଗୋଲ୍ଡ ବଣ୍ଡରେ ଆପଣଙ୍କ ହାତକୁ ସୁନା ମୁଣ୍ଡା ତ ଆସୁନି, ବରଂ କାଗଜଟିଏ ପାଉଛନ୍ତି, କିନ୍ତୁ ସେହି କାଗଜ ଖଣ୍ଡକର ମୂଲ୍ୟ ସୁନାର ମୂଲ୍ୟ ସହ ସମାନ। ଆଉ ଯେଉଁଦିନ ଆପଣ ସେହି କାଗଜ ଫେରସ୍ତ କରିବେ, ସେହିଦିନ ସୁନାର ଦାମ ଯାହା ଥିବ ସେତିକି ଟଙ୍କା ଆପଣଙ୍କୁ ଫେରସ୍ତ ଦିଆଯିବ। ଧରନ୍ତୁ ଆଜି ଆପଣ 1,000 ସୁନାର ମୂଲ୍ୟ ହିସାବରେ ସ୍ୱର୍ଣ୍ଣିମ ବଣ୍ଡ କିଣିଲେ ଏବଂ 5 ବର୍ଷ ପରେ ଆପଣ ବଣ୍ଡ ଫେରସ୍ତ କରିବାକୁ ଗଲେ ଓ ସେଦିନ ସୁନାର ଦାମ ଯଦି 2,500 ହୋଇଥାଏ, ତେବେ କାଗଜ ବଦଳରେ ଆପଣଙ୍କୁ 2,500 ମିଳିବ। ଆମେ ଏହି ଯୋଜନା ଆରମ୍ଭ କରିବାକୁ ଯାଉଛୁ। ଏହାଦ୍ୱାରା ଏବେ ଆମକୁ ସୁନା କିଣିବା ଆବଶ୍ୟକ ପଡ଼ିବ ନାହିଁ କିମ୍ବା ସୁନାକୁ ସାଇତି ରଖିବାର ଆବଶ୍ୟକତା ପଡ଼ିବ ନାହିଁ। ସୁନାକୁ କିଭଳି ସୁରକ୍ଷିତ ରଖିବା ସେ ଚିନ୍ତା ଦୂର ହୋଇଯିବ, କାରଣ କାଗଜକୁ ତ କେହି ଚୋରି କରିବାକୁ ଆସିବେନି। ସୁରକ୍ଷାର ଗ୍ୟାରେଣ୍ଟି ଯୁକ୍ତ ଏହି ସ୍କିମ୍ ଆଗାମୀ ସପ୍ତାହରେ ମୁଁ ଦେଶବାସୀଙ୍କ ସମ୍ମୁଖରେ ନିଶ୍ଚୟ ରଖିବି। ମୁଁ ଖୁସିର ସହିତ କହିବାକୁ ଚାହେଁ ଯେ ଆମେ ସ୍ୱର୍ଣ୍ଣମୁଦ୍ରା ଯୋଜନା ପ୍ରଚଳନ କରିବାକୁ ଯାଉଛୁ। ଅଶୋକଚକ୍ର ଚିହ୍ନିତ ସ୍ୱର୍ଣ୍ଣମୁଦ୍ରା ସ୍ୱାଧୀନତା ପ୍ରାପ୍ତିକୁ ପ୍ରାୟ 70 ହୋଇଗଲାଣି, କିନ୍ତୁ ଏଯାଏଁ ଆମେ ବିଦେଶୀ ସ୍ୱର୍ଣ୍ଣମୁଦ୍ରା ଏବଂ ଗୋଲ୍ଡ ବୁଲିୟନ୍ ବାର୍ର ଉପଯୋଗ କରିଚାଲିଛୁ। ଆମ ଦେଶର ସ୍ୱଦେଶୀ ମାର୍କା କାହିଁକି ନ ରହିବ? ସେଇଥିପାଇଁ ଆମେ ଆସନ୍ତା ସପ୍ତାହରେ ଏବଂ ଧନତେରସ୍ ପୂର୍ବରୁ ଏହା କାର୍ଯ୍ୟକାରୀ କରିବାକୁ ଯାଉଛୁ, ଯାହା ଧନତେରସ୍ ଦିନଠାରୁ ସାଧାରଣ ଲୋକଙ୍କୁ ମିଳିପାରିବ। 5 ଗ୍ରାମ ଓ 10 ଗ୍ରାମ ଓଜନ ବିଶିଷ୍ଟ ଅଶୋକଚକ୍ର ଚିହ୍ନ ଥିବା ଭାରତୀୟ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ କରାଯାଉଛି। ଏହା ସହିତ 20 ଗ୍ରାମ ଓଜନର ଗୋଲ୍ଡ ବୁଲିୟନ୍ ମଧ୍ୟ ଲୋକମାନଙ୍କୁ ମିଳିପାରିବ। ମୋର ବିଶ୍ୱାସ, ଏହି ନୂଆ ଯୋଜନା ଆର୍ଥିକ ବିକାଶ ଦିଗରେ ନୂଆ ପରିବର୍ତ୍ତନ ଆଣିବ ଏବଂ ମୋତେ ଆପଣମାନଙ୍କର ସହଯୋଗ ମିଳିବ। ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର 31 ତାରିଖ ଦିନ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମତିଥି। ଏକ ଭାରତ ଶ୍ରେଷ୍ଠ ଭାରତ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ କଥା ମନେ ପକାଇବା ମାତ୍ରେ ସମ୍ପୂର୍ଣ୍ଣ ଭାରତର ମାନଚିତ୍ର ଆଖି ଆଗରେ ଚାଲିଆସେ। ଏହି ମହାପୁରୁଷ ଭାରତର ଏକତା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଲୌହମାନବ ଭାବେ ସେ ନିଜର ସାମର୍ଥ୍ୟର ପରିଚୟ ଦେଇଛନ୍ତି। ସର୍ଦ୍ଦାର ସାହେବଙ୍କୁ ତ ଆମେ ଶ୍ରଦ୍ଧାଞ୍ଜଳି ନିଶ୍ଚୟ ଦେବା, କିନ୍ତୁ ଭାରତକୁ ଏକ କରିବାର ତାଙ୍କର ଯେଉଁ ସ୍ୱପ୍ନ ଥିଲା ଭୌଗୋଳିକ ରୂପରେ ତାହା ସେ କରି ଦେଖାଇଛନ୍ତି। ହେଲେ ଏକତାର ମନ୍ତ୍ର ନିରନ୍ତର ଆମ ଚିନ୍ତନ, ବ୍ୟବହାର ଏବଂ ଅଭିବ୍ୟକ୍ତିର ମାଧ୍ୟମ ହେବା ଉଚିତ। ଭାରତ ବିବିଧତାରେ ପରିପୂର୍ଣ୍ଣ। ଅନେକ ପନ୍ଥ, ଅନେକ ସମ୍ପ୍ରଦାୟ, ଅନେକ ବୋଲି, ଅନେକ ଜାତି, ଅନେକ ପରିବେଶ, କେତେ ବିବିଧତାରେ ଭରା ଆମ ଭାରତ ଦେଶ। ଆଉ ଏ ବିବିଧତା ହିଁ ତ ତା'ର ବୈଶିଷ୍ଟ୍ୟ। ଯଦି ଏ ବିବିଧତା ନଥାନ୍ତା, ତେବେ ହୁଏତ ଯେଉଁ ବୈଶିଷ୍ଟ୍ୟ ପାଇଁ ଆମେ ଗର୍ବ କରୁଛୁ ତାହା କରିପାରନ୍ତେ ନାହିଁ। ଆଉ ସେଇଥିପାଇଁ ବିବିଧତା ହିଁ ଏକତାର ମନ୍ତ୍ର। ଶାନ୍ତି, ସଦ୍ଭାବନା, ଏକତା, ଏହା ହିଁ ତ ବିକାଶ ପାଇଁ ମହୋଷଧି। ଗତ କିଛି ବର୍ଷ ଧରି 31 ଅକ୍ଟୋବର ଦିନ ଦେଶର ଅନେକ ସ୍ଥାନରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଏକତା କି ଦୌଡ଼। ମୋତେ ବି ଏଥିରେ ସାମିଲ ହେବାର ସୁଅବସର ମିଳିଛି। ମୁଁ ଶୁଣିଛି ଏଥର ମଧ୍ୟ ଚାରିଆଡ଼େ ଏଥିପାଇଁ ଆୟୋଜନ ହେଉଛି। ଲୋକମାନେ ଉତ୍ସାହର ସହିତ ଏକତାର ଦୌଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି। ଏହି ଏକତାର ଦୌଡ଼ ହିଁ ପ୍ରକୃତ ଅର୍ଥରେ ବିକାଶର ଦୌଡ଼। ଅନ୍ୟ ଅର୍ଥରେ କହିବାକୁ ଗଲେ ବିକାଶର ଦୌଡ଼ ପାଇଁ ଗ୍ୟାରେଣ୍ଟି ହିଁ ଏକତାର ଦୌଡ଼ ଅଟେ। ଆସନ୍ତୁ ସର୍ଦ୍ଦାର ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆଉ ଏକତାର ମନ୍ତ୍ରକୁ ଆଗକୁ ବଢ଼ାଇବା। ପ୍ରିୟ ଭାଇ ଓ ଭଉଣୀମାନେ, ଏବେ ତ ଆପଣମାନେ ଦୀପାବଳି ପାଇଁ ପ୍ରସ୍ତୁତିରେ ଲାଗିଯାଇଥିବେ, ଘର ସଫାସୁତୁରା କରୁଥିବେ, ନୂଆ ଜିନିଷପତ୍ର କିଣାଯାଉଥିବ। ଦୀପାବଳି ପର୍ବ ଆମ ଦେଶର ପ୍ରତି କୋଣରେ ଭିନ୍ନ ଭିନ୍ନ ରୂପରେ ପାଳିତ ହୁଏ। ପବିତ୍ର ଦୀପାବଳି ଉପଲକ୍ଷେ ମୁଁ ଆପଣମାନଙ୍କୁ ଅନେକ ଶୁଭକାମନା ଜଣାଉଛି। କିନ୍ତୁ ଦୀପାବଳି ଦିନ କିଛି ଦୁର୍ଘଟଣା ମଧ୍ୟ ଘଟିଥାଏ। ବାଣ ଫୁଟାଇବା ବା ଦୀପ ଜଳାଇବା ଯୋଗୁଁ ବେଳେବେଳେ ଅଗ୍ନିକାଣ୍ଡ ମଧ୍ୟ ଘଟିଥାଏ। ବାଣ ଯୋଗୁଁ ଛୋଟ ପିଲାମାନଙ୍କର ଅନେକ କ୍ଷତି ହୋଇଥାଏ। ମୁଁ ପ୍ରତ୍ୟେକ ବାପା ମା'ମାନଙ୍କୁ କହିବାକୁ ଚାହେଁ ଯେ ଦୀପାବଳିର ଆନନ୍ଦ ନିଅନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଯେପରି ଅକସ୍ମାତ୍ କୌଣସି ଦୁର୍ଘଟଣା ନ ଘଟେ, ଆମ ପରିବାରର ପିଲାମାନଙ୍କର କୌଣସି କ୍ଷତି ନ ହେଉ। ଆପଣ ନିଶ୍ଚୟ ଏଥିପ୍ରତି ଧ୍ୟାନ ଦେବେ ଓ ସ୍ୱଚ୍ଛତା ପ୍ରତି ତ ନିହାତି ଗୁରୁତ୍ୱ ଦେବେ। ମୋର ପ୍ରିୟ ଦେଶବାସୀଗଣ, ଦୀପାବଳି ପରଦିନ ମୋର ବ୍ରିଟେନ୍ ଗସ୍ତରେ ଯିବାର ଅଛି। ଏଥର ବ୍ରିଟେନ୍ ଯାତ୍ରାକୁ ନେଇ ମୁଁ ବହୁତ ଉତ୍ସାହିତ। ତା'ର ଏକ ବିଶେଷ କାରଣ ଅଛି। କିଛି ସପ୍ତାହ ପୂର୍ବରୁ ମୁଁ ମୁମ୍ବାଇରେ ବାବା ସାହେବ ଆମ୍ବେଦକରଙ୍କର ଚୈତ୍ୟଭୂମି ନିକଟରେ ଗୋଟିଏ ଭବ୍ୟ ସ୍ମାରକର ଶିଳାନ୍ୟାସ କରିବାକୁ ଯାଇଥିଲି। ଲଣ୍ଡନରେ ଯେଉଁଠି ବାବା ସାହେବ ଆମ୍ବେଦକର ରହୁଥିଲେ ସେ ଘର ଏବେ ଭାରତର ସମ୍ପତ୍ତି ହୋଇଯାଇଛି। 125 କୋଟି ଦେଶବାସୀଙ୍କ ପାଇଁ ଏକ ପ୍ରେରଣାର ସ୍ଥାନ ହୋଇଛି। ଏଥର ମୁଁ ତା'ର ଉଦ୍ଘାଟନ କରିବା ପାଇଁ ବ୍ରିଟେନ୍ ଯାଉଛି। ଦଳିତ ହୁଅନ୍ତୁ, ପୀଡ଼ିତ ହୁଅନ୍ତୁ, ଶୋଷିତ, ବଞ୍ଚିତ କିମ୍ବା ଅବହେଳିତ ହୁଅନ୍ତୁ, ଦୁଃଖ କଷ୍ଟରେ ଜୀବନ ବିତାଇଥିବା ଭାରତୀୟଙ୍କୁ ଏହି ଘର ପ୍ରେରଣା ଦେଉଛି ଯେ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସମସ୍ତ ବାଧାବିଘ୍ନକୁ ଦୂର କରି ନିଜ ଜୀବନକୁ ଆଗେଇ ନେଇହେବ। ଇଏ ସେହି ପୁଣ୍ୟଭୂମି ଯେଉଁଠି ବସି ବାବା ସାହେବ ଆମ୍ବେଦକର ସାଧନା କରିଥିଲେ। ଭାରତ ସରକାର ଓ ରାଜ୍ୟ ସରକାରମାନେ ମଧ୍ୟ ଦଳିତ ଆଦିବାସୀ ପଛୁଆ ବର୍ଗର ମେଧାବୀ ଛାତ୍ରମାନଙ୍କୁ ବିଦେଶରେ ପଢ଼ିବା ପାଇଁ ମେଧାବୃତ୍ତି ପ୍ରଦାନ କରୁଛନ୍ତି। ମୋର ବିଶ୍ୱାସ ଯେ ଭାରତର ଛାତ୍ରମାନେ ଯେତେବେଳେ ପାଠ ପଢ଼ିବା ପାଇଁ ବ୍ରିଟେନ୍ ଯିବେ, ସେତେବେଳେ ବାବା ସାହେବଙ୍କର ଏହି ବାସସ୍ଥାନ ସେମାନଙ୍କ ପାଇଁ ତୀର୍ଥକ୍ଷେତ୍ର ଏବଂ ପ୍ରେରଣାର ଭୂମି ପାଲଟିଯିବ। ଜୀବନରେ କିଛି ଶିଖିବା ଏବଂ ପରେ ଦେଶ ପାଇଁ ବଞ୍ଚିବା, ବାବା ସାହେବ ତାଙ୍କ ଜୀବନ ଜରିଆରେ ଏହି ବାର୍ତ୍ତା ହିଁ ତ ଦେଇଛନ୍ତି। ସେଇଥିପାଇଁ ମୁଁ କହୁଛି ଯେ ମୋର ବ୍ରିଟେନ୍ ଯାତ୍ରା ପାଇଁ ମୁଁ ବିଶେଷ ଉତ୍ସାହିତ। ଅନେକ ବର୍ଷ ଧରି ଏହି ପ୍ରସଙ୍ଗ ଅସମାହିତ ଥିଲା, ଆଉ ଆଜି ଏ ଭବନ 125 କୋଟି ଭାରତୀୟଙ୍କର ସମ୍ପତ୍ତି ହେବାକୁ ଯାଉଛି। ବାବା ସାହେବ ଆମ୍ବେଦକରଙ୍କର ନାଁ ସହ ଜଡ଼ିତ ହେଲେ ମୋ ଭଳି ଲୋକଙ୍କୁ କେତେ ଆନନ୍ଦ ମିଳୁଥିବ ଆପଣମାନେ ତାହା ଅନୁମାନ କରିପାରୁଥିବେ। ମୋତେ ଲଣ୍ଡନରେ ଆଉ ଗୋଟିଏ ସୁଯୋଗ ମଧ୍ୟ ମିଳିବ, ତାହା ହେଲା ଭଗବାନ ବିଶ୍ୱେଶ୍ୱରଙ୍କର ପ୍ରତିମାର ଅନାବରଣ। ଅନେକ ବର୍ଷ ପୂର୍ବେ ଭଗବାନ ବିଶ୍ୱେଶ୍ୱର ଗଣତନ୍ତ୍ର ଏବଂ ମହିଳା ସଶକ୍ତିକରଣ ପାଇଁ ଯେଉଁ କାମ କରିଥିଲେ ତାହା ଦୁନିଆ ପାଇଁ ପ୍ରଣିଧାନର ବିଷୟ। ଲଣ୍ଡନ ମାଟିରେ ଭଗବାନ ବିଶ୍ୱେଶ୍ୱରଙ୍କର ପ୍ରତିମାର ଲୋକାର୍ପଣ ଏ କଥାକୁ ସ୍ପଷ୍ଟ କରୁଛି ଯେ ଶହ ଶହ ବର୍ଷ ପୂର୍ବେ ଭାରତର ମହାପୁରୁଷମାନେ କେତେ ଦୂରଦର୍ଶୀ ଥିଲେ। ତେଣୁ ଆପଣମାନେ ଜାଣନ୍ତି, ଏଭଳି ଘଟଣା ସହିତ ସମ୍ପୃକ୍ତ ହେବା ଦ୍ୱାରା ସମସ୍ତ ଦେଶବାସୀଙ୍କର ମନ ରୋମାଞ୍ଚିତ ହୋଇଉଠେ। ମୋର ପ୍ରିୟ ଦେଶବାସୀଗଣ, ମନର କଥା ସହିତ ଆପଣମାନେ ଜଡ଼ିତ ଅଛନ୍ତି। ଟେଲିଫୋନ୍ ମାଧ୍ୟମରେ MyGov.in ଦ୍ୱାରା ଆପଣମାନଙ୍କର ପରାମର୍ଶ ମୋତେ ମିଳୁଛି। ଆପଣଙ୍କର ଚିଠିପତ୍ର ବିଷୟରେ ଆକାଶବାଣୀ ମାଧ୍ୟମରେ ଚର୍ଚ୍ଚା ମଧ୍ୟ ହେଉଛି। ସରକାରୀ ଅଧିକାରୀମାନଙ୍କୁ ଡାକି ଆଲୋଚନା କରାଯାଏ। କିଛି ଲୋକ ନିଜ ନିଜର ସମସ୍ୟା ଲେଖନ୍ତି, ସମସ୍ୟାଗୁଡ଼ିକର ସମାଧାନ କରିବାର ଚେଷ୍ଟା ମଧ୍ୟ କରାଯାଏ। ଭାରତ ଭଳି ଦେଶରେ ଆମକୁ ଅନେକ ଭାଷା ଶିଖିବାର ଆବଶ୍ୟକତା ରହିଛି। ମୋତେ କିଛି ଭାଷା ଶିଖିବାର ସୌଭାଗ୍ୟ ତ ମିଳିଛି, ତଥାପି ଯେତେ ଭାଷା ଅଛି ସେସବୁ କ'ଣ ଶିଖିହେବ ନା? ହେଲେ ମୁଁ ଆକାଶବାଣୀ ପ୍ରତି କୃତଜ୍ଞ ଯେ ମୁଁ ହିନ୍ଦୀରେ କହିଥିବା ମନର କଥାକୁ ରାତି 8 ବେଳେ ପ୍ରତ୍ୟେକ ରାଜ୍ୟର ପ୍ରାଦେଶିକ ଭାଷାରେ ପ୍ରସାରଣ କରୁଛନ୍ତି। ସ୍ୱର ଅନ୍ୟ କାହାରି ହୋଇଥାଉ ପଛେ, କିନ୍ତୁ କଥା ତ ମୋର ନା। ଆପଣଙ୍କ ଭାଷାରେ ଆପଣଙ୍କ ନିକଟକୁ ପହଞ୍ଚିବା ପାଇଁ ରାତି 8 ବେଳେ ନିଶ୍ଚୟ ଚେଷ୍ଟା କରିବି। ଆମ ମଧ୍ୟରେ ଗୋଟିଏ ଭଲ ସମ୍ପର୍କ ସୃଷ୍ଟି ହୋଇଛି। ଗତଥର ମୁଁ 1 ବର୍ଷ ପୂର୍ଣ୍ଣ କଲି। ଆଜି ଆମେ ନୂଆ ବର୍ଷରେ ପ୍ରବେଶ କରୁଛୁ। ମୋର ପ୍ରିୟ ଦେଶବାସୀଙ୍କୁ ପୁଣି ଥରେ ଅନେକ ଅନେକ ଶୁଭକାମନା। ଜୟ ହିନ୍ଦ।